ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ଭାରତର ଶକ୍ତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ହେଲେ ଏକ ଦୃଢ଼ ସରକାରର ଆବଶ୍ୟକତା ରହିଛି, କହିଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. 41ଟି ସାଧାରଣ ବ୍ୟବହୃତ ଔଷଧ ଏବଂ 6ଟି ଫର୍ମୁଲେସନ୍ର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର. ଚୀନ୍ ଏବଂ ରୁଷ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦୁଇ ଦେଶର ରାଷ୍ଟ୍ରପତି ଜାରି କଲେ ମିଳିତ ବିବୃତ୍ତି. ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଆଇପିଏଲ୍ କ୍ରିକେଟ୍ରେ ଆଜି ହେବାକୁ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା. ଆସନ୍ତା ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି. ଏହି ପର୍ଯ୍ୟାୟରେ 7ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ. ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବର 13ଟି ଲେଖାଏଁ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଏବଂ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଆସନ ଅନ୍ତର୍ଭୁକ୍ତ. ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ. ଗତକାଲିର ଯାଞ୍ଚ ପ୍ରକ୍ରିୟା ପରେ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ଲୋକସଭା ଆସନ ପାଇଁ 20 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି. ଚଣ୍ଡୀଗଡ଼ର ରିଟର୍ଣ୍ଣିଂ ଅଫିସର ତଥା ଉପନିର୍ବାଚନ ଅଧିକାରୀ ବିନୟ ପ୍ରତାପ ସିଂ କହିଛନ୍ତି, ଏହି ଆସନ ପାଇଁ 37 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାଞ୍ଚ ବେଳେ 7ଟି ଖାରଜ ହୋଇଯାଇଛି. ନାମାଙ୍କନ ପତ୍ର କାଏମ ରହିଥିବା ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ମନୀଷ ତିୱାରୀ, ବିଏସ୍ପିର ରୁତୁ ସିଂ, ବିଜେପିର ସଞ୍ଜୟ ଟଣ୍ଡନ ଆଦି ରହିଛନ୍ତି. ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରାଜନୈତିକ ଦଳଗୁଡ଼ିକର ବରିଷ୍ଠ ନେତା ଏବଂ ଷ୍ଟାର ପ୍ରଚାରକମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଜେପି ଦେଇଥିବା ପ୍ରତିଶ୍ରତିକୁ ସବୁବେଳେ ପାଳନ କରିଥାଏ. ସିଏଏ ଏହାର ଏକ ଜ୍ୱଳନ୍ତ ଉଦାହରଣ. ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତର ଶକ୍ତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ହେଲେ ଏକ ଦୃଢ଼ ସରକାରର ଆବଶ୍ୟକତା ରହିଛି. ସେ କହିଛନ୍ତି, ପୂର୍ବରୁ ବିକାଶ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଥିଲା, କିନ୍ତୁ ଏନ୍ଡିଏ ସରକାର ଅମଳରେ ଏହା ଦେଶର କୋଣ ଅନୁକୋଣରେ ପହଞ୍ଚିଛି. ଆଜମଗଡ଼ ଜିଲ୍ଲାର ଲାଲଗଞ୍ଜ ଅଞ୍ଚଳରେ ଅନ୍ୟ ଏକ ନିର୍ବାଚନୀ ର୍ୟାଲିରେ ଶ୍ରୀ ମୋଦି କହିଛନ୍ତି, ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ, ଏହି ଦୁଇ ଦଳ ପରିବାରବାଦ ଏବଂ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି. ଭଦୋହିରେ ର୍ୟାଲିରେ କହିଛନ୍ତି, ନିକଟରେ ଶ୍ରୀନଗର ନିର୍ବାଚନରେ ମତଦାନ ହାର ଉପତ୍ୟକାର ଲୋକଙ୍କ ଖୁସିକୁ ପ୍ରତିଫଳିତ କରୁଛି, ଏବେ ଜାମ୍ମୁ କାଶ୍ମୀର ଭୋଟ୍ ବ୍ୟାଙ୍କ ରାଜନୀତି ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି. ପ୍ରତାପଗଡ଼ ଜିଲ୍ଲାରେ ମଧ୍ୟ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଥିଲେ. ଲକ୍ଷ୍ନୌର ରାଜ୍ୟପାଳ ଭବନରେ ଆଜି ରାତ୍ରିଯାପନ ପରେ ଶ୍ରୀ ମୋଦି ଆସନ୍ତାକାଲି ବାରବାଙ୍କୀ, ଫତେପୁର ଏବଂ ହମିରପୁର ନିର୍ବାଚନ ମଣ୍ଡଳୀରେ 3ଟି ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରେ ପ୍ରଚାର କରିଛନ୍ତି. ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବାନ୍ଦାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି. ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ଏକ ରୋଡ୍ ଶୋ'ରେ ଆଜି ଅଂଶଗ୍ରହଣ କରିଛନ୍ତି. ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବାହାରିଥିବା ଏହି ରୋଡ୍ ଶୋ' ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା. ଶ୍ରୀ ନଡ୍ଡା ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିଛନ୍ତି. ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଏକ ରୋଡ୍ ଶୋ' ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି. ଆସନ୍ତାକାଲି ସମ୍ଭଲପୁର ଗସ୍ତରେ ଯାଇ ଅଇଁଠାପାଲିଠାରେ ଏକ ନିର୍ବାଚନୀ ସଭାରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ମଣ୍ଡଳୀର ଉଲୁଣ୍ଡାଠାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି. ସେହିଭଳି ଝାରସୁଗୁଡ଼ାଠାରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ବିଜୟ ସଂକଳ୍ପ ଯାତ୍ରା ଏବଂ ବୁଦ୍ଧିଜୀବୀ ବୈଠକରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ମଧୁମେହ, ହୃଦୟ ଏବଂ ଯକୃତ ରୋଗ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା 41ଟି ସାଧାରଣ ବ୍ୟବହୃତ ଔଷଧ ଏବଂ 6ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରିଛନ୍ତି। ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ସୁଲଭ ରଖିବା ଲକ୍ଷ୍ୟରେ ଜାତୀୟ ଔଷଧୀୟ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏର ବୈଠକରେ ଏହି ନିଷ୍ପଭି ନିଆଯାଇଛି। ବିଭିନ୍ନ ଔଷଧର ହ୍ରାସ ପାଇଥିବା ମୂଲ୍ୟ ସମ୍ପର୍କରେ ତୁରନ୍ତ ବିକ୍ରେତା ଏବଂ ଔଷଧ ମହଜୁଦକାରୀଙ୍କୁ ଜଣାଇବାକୁ ଔଷଧ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆକାଶବାଣୀରୁ। ଚୀନ୍ ଓ ରୁଷ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ତାଙ୍କ ରୁଷୀୟ ପ୍ରତିପକ୍ଷ ଭ୍ଲାଦିମିର୍ ପୁଟିନ୍ ଆଜି ଏକ ମିଳିତ ବିବୃତ୍ତିରେ ସ୍ୱାକ୍ଷର କରିଛନ୍ତି। ଦୁଇଦିନିଆ ସରକାରୀ ଗସ୍ତରେ ଯାଇ ଆଜି ସକାଳେ ବେଜିଂଠାରେ ପହଞ୍ଚଥିବା ରାଷ୍ଟ୍ରପତି ପୁଟିନ୍ଙ୍କ ପାଇଁ ତାଙ୍କ ଚୀନ୍ ପ୍ରତିପକ୍ଷ ରେଡ୍ କାର୍ପେଟ୍ ପ୍ରସ୍ତୁତ କରିଥିଲେ। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ରୁଷ ୟୁକ୍ରେନ୍ ଯୁଦ୍ଧର ରାଜନୈତିକ ସମାଧାନ ହେବା ଉଚିତ ବୋଲି ବେଜିଂ ଏବଂ ମସ୍କୋ ସହମତ ହୋଇଛନ୍ତି ବୋଲି ଚୀନ୍ ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଭାବେ ପଞ୍ଚମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ପୁଟିନ୍ଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ। ନିର୍ବାଚନ ସଂସ୍କାରକୁ ବିରୋଧ କରି ହିଂସାତ୍ମକ ବିକ୍ଷୋଭ ଉଗ୍ର ରୂପ ଧାରଣ କରିବା ପରେ ଫ୍ରାନ୍ସରେ ନ୍ୟୁ କଲୋଡୋନିଆରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ନ୍ୟୁ କାଲେଡୋନିଆର ଅଷ୍ଟ୍ରେଲିଆର ପୂର୍ବ ଉପକୂଳଠାରୁ ବହୁ ଦୂରରେ ଅବସ୍ଥିତ ଫ୍ରାନ୍ସର ଏକ ବାହ୍ୟ ଅଞ୍ଚଳ। ଦ୍ୱୀପପୁଞ୍ଜରେ ପ୍ୟାରିସ୍ର ଭୂମିକାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଉତ୍ତେଜନାରେ ଏବେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଫ୍ରାନ୍ସ ସାଂସଦମାନେ ଏହି ଅଞ୍ଚଳରେ ମତଦାନ ଅଧିକାର ପ୍ରଦାନ ପାଇଁ ନେଇଥିବା ନିଷ୍ପଭି ଉପରେ ପରବର୍ତ୍ତୀ ପଦକ୍ଷେପ ଲାଗି ପ୍ରସ୍ତୁତ ହେଉଥିବା ବେଳେ ଗତ ସୋମବାରଠାରୁ ସେଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ହିଂସାକାଣ୍ଡରେ ଜଡ଼ିତ ଥିବା ଅଭିଯୋଗରେ ପ୍ରାୟ 130 ଜଣଙ୍କୁ ଗିରଫ କରାଯାଇଛି ବୋଲି ଫ୍ରାନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବ୍ୟବସାୟ ଭିଭିଭୂମି ଏବଂ ସରକାରୀ କୋଠା ଉପରେ ନିଆଁ ଲଗାଇବା ଏବଂ ଲୁଟ୍ କରିବା ଭଳି ଅନେକ ଘଟଣା ଘଟିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏଭଳିକି ଜେଲ୍ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଜଣାପଡ଼ିଛି। ଫ୍ରାନ୍ସ ସରକାର ଅତିରିକ୍ତ ପୁଲିସ୍ ଅଧିକାରୀଙ୍କୁ ସେଠାରେ ମୁତୟନ କରିବାକୁ ଘୋଷଣା କରିଛନ୍ତି। ନ୍ୟୁ କାଲେଡୋନିଆ ରାଜଧାନୀ ନୁମିଆରେ ରାତି କର୍ଫ୍ୟୁ ଜାରି କରିବା ସହ ସମାବେଶ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ନୂଆଦିଲ୍ଲୀ ଏବଂ ନ୍ୟୁ କାଲେଡୋନିଆର ଲା ଟାଣ୍ଟୌଟା ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ରହିଛି। ଓଡ଼ିଶାରେ ନିର୍ବାଚନୀ ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହେବା ସହ 3 ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ଗତ ରାତିରେ ପୋଷ୍ଟର ମାରିବାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଆହତଙ୍କୁ ତୁରନ୍ତ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଡ଼ିତ ଅଭିଯୋଗରେ ପୁଲିସ୍ 8 ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ପ୍ରକାର ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଏଥିରେ ଜଡ଼ିତ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁମ୍ବାଇର ଘାଟକୋପର ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଦ୍ୱାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଗତ ସୋମବାର ଦିନ ପ୍ରବଳ ଧୂଳିଝଡ଼ ଏବଂ ପବନ ଯୋଗୁଁ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ 16 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 75 ଜଣ ଆହତ ହୋଇଛନ୍ତି। ମୁମ୍ବାଇର ନାଗରିକ କମିଶନର ଭୂଷଣ ଗଙ୍ଗରାନୀ ଗଣମାଧ୍ୟମକୁ କହିଛନ୍ତି ଘଟଣାସ୍ଥଳକୁ ଭଲଭାବେ ଯାଞ୍ଚ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ତେବେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ହୋଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଦୁଇ ଦଳ ମଧ୍ୟରେ ଟସ୍ ମଧ୍ୟ ପଡ଼ିନଥିଲା। ତେବେ ଆଜିର ମ୍ୟାଚ୍କୁ ଜିତି ହାଇଦ୍ରାବାଦ ପ୍ଲେ ଅଫ୍ରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। ଦକ୍ଷିଣ ପଶ୍ଚିମ ମୌସୁମୀ 4 ବିଳମ୍ବରେ ଆସନ୍ତା 31 ତାରିଖ ଦିନ କେରଳ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିରେ ଗ୍ରୀଷ୍ମର ପ୍ରକୋପ କ୍ରମଶଃ ହ୍ରାସ ପାଇବାର ସମ୍ଭାବନା ରହିଛି। ଗତବର୍ଷ ଜୁନ୍ 8 ତାରିଖରେ କେରଳ ଉପକୂଳ ସ୍ୱର୍ଶ କରିଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଭାରତର ଶକ୍ତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ହେଲେ ଏକ ଦୃଢ଼ ସରକାରର ଆବଶ୍ୟକତା ରହିଛି, କହିଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 41 ସାଧାରଣ ବ୍ୟବହୃତ ଔଷଧ ଏବଂ 6 ଫର୍ମୁଲେସନ୍ର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର। ଚୀନ୍ ଓ ରୁଷ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦୁଇ ଦେଶର ରାଷ୍ଟ୍ରପତି ଜାରି କଲେ ମିଳିତ ବିବୃତ୍ତି। ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଆଇପିଏଲ୍ କ୍ରିକେଟ୍ରେ ଆଜି ହେବାକୁ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା।